రతిం భగవత్ ప్రేమ రచయంతం సృష్టికరి ఏషాం సమానక మధ్య సమస్తం కర జత్ జహా తే ఆపణ కర అనుతాప కృపా విదితే బోజా దైతే దృఢ దృఢ భక్తి యోగే భక్తి యోగరే ఉద్గ్రంథయ ఆసక్తిరహిత భవబంధనుర్ముక్త హృది హృదయరే విదు భుజాజా మునయ మహామునిగణ విరాగ భౌతిక జీవనరే ఆగ్రహించింది ప్రకరణ వాత్ హే భగవాన్ ఆమెమాన జాణు ఆపణ హేసంది పరమ అద్వే సత్య భగవాన్ ଆପଣ ଶୁଦ୍ଧ ସତ୍ୟ ସ୍ତରରେ ଆପଣଙ୍କର ଦିବ୍ୟ ରୂପକୁ ପ୍ରକାଶ କରନ୍ତି ଦୃଢ଼ ଭକ୍ତି ଯୋଗରେ କେବଳ ଆପଣଙ୍କର କୃପା ଯୋଗୁଁ ହିଁ ଆପଣଙ୍କର ଏ ନିତ୍ୟ ଦିବ୍ୟ ରୂପ ବା ସଚ୍ଚିଦାନନ୍ଦ ରୂପ ପୂଜା ଯାଇପାରେ ଭକ୍ତି ଯୋଗରେ ଯେଉଁ ମହାମୁନିଙ୍କର ହୃଦୟ ବିଶୁଦ୍ଧ ହୋଇଯାଇଛି ସେଇମାନେ ହିଁ କେବଳ ତାହା ବୁଝିପାରନ୍ତି ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଅଦ୍ୱୟ ସତ୍ୟ ଭଗବାନଙ୍କର ତିନୋଟି ପ୍ରତିତି ଅଛି ନିର୍ବିଶେଷ ବ୍ରହ୍ମ ହୃଦୟସ୍ଥିତ ପରମାତ୍ମା ଏବଂ ପରମପୁରୁଷ ଭଗବାନ ଏଠାରେ ସ୍ୱୀକାର କରାଯାଇଛି ଯେ ଅଦ୍ୱୟ ସତ୍ୟଙ୍କୁ ବୁଝିବାର ଶେଷ କଥା ହେଲା ପରମପୁରୁଷ ଭଗବାନଙ୍କୁ ବୁଝିବା ଯଦିଓ ଚାରି କୁମାର ସେମାନଙ୍କର ମହାନ ବିଦ୍ୱାନ ପିତା ଶ୍ରୀ ବ୍ରହ୍ମାଜୀଙ୍କଠାରୁ ଶିକ୍ଷା ଲାଭ କରିଥିଲେ ତଥାପି ସେମାନେ ପ୍ରକୃତ ପକ୍ଷେ ଅଦ୍ୱୟ ସତ୍ୟ ଭଗବାନଙ୍କୁ ବୁଝିପାରିନଥିଲେ ସେମାନେ ଯେତେବେଳେ ସ୍ୱଚକ୍ଷୁରେ ଭଗବାନ ଦର୍ଶନ କଲେ ସେତେବେଳେ ସେମାନେ ଅଦ୍ୱୟ ସତ୍ୟ ଭଗବାନଙ୍କୁ ବୁଝିପାରିଲେ ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଯଦି କୌଣସି ବ୍ୟକ୍ତି ପରମପୁରୁଷ ଭଗବାନଙ୍କୁ ଦେଖିପାରନ୍ତି ବା ବୁଝିପାରନ୍ତି ତାହେଲେ ତାଙ୍କ ନିର୍ବିଶେଷ ବ୍ରହ୍ମ ପ୍ରତିଥି ଓ ପରମାତ୍ମା ପ୍ରତିଥି ସ୍ୱତଃ ବୁଝା ପଡ଼ିଯାଏ ସେଇଥିପାଇଁ କୁମାରଗଣ ସ୍ୱୀକାର କଲେ ଆପଣ ହିଁ ଅନ୍ତିମ ଅଦ୍ୱୟ ସତ୍ୟ ଭଗବାନ ଅଟନ୍ତି ନିରାକାରବାଦୀ ବା ନିର୍ବିଶେଷବାଦୀ ଯୁକ୍ତି କରିପାରେ ଯେହେତୁ ଭଗବାନ ଏତେ ସୁନ୍ଦର ଭାବରେ ଅଳଙ୍କାର ଦ୍ୱାରା ଭୂଷିତ ହୋଇଥିଲେ ତେଣୁ ସେ ଅଦ୍ୱୟ ସତ୍ୟ ନୁହନ୍ତି କିନ୍ତୁ ଏଠାରେ ଏହା ସ୍ୱୀକୃତ ହୋଇଅଛି ଯେ ଅଦ୍ୱୟ ସ୍ଥିତିର ସମସ୍ତ ବିଭିନ୍ନତା ଶୁଦ୍ଧ ସତ୍ୟସ୍ତରରେ ଅବସ୍ଥିତ ଭୌତିକ ଜଗତରେ ଯେକୌଣସି ଗୁଣ ସତ୍ୟଗୁଣ ହେଉ ବା ରଜଗୁଣ ହେଉ ବା ତମଗୁଣ ହେଉ ସବୁ ହିଁ ଦୋଷଯୁକ୍ତ ଅଟେ ଏପରି ଏଠାକାର ସତ୍ୟଗୁଣ ରଜଗୁଣ ଓ ତମର ମିଶ୍ରଣରୁ ମୁକ୍ତ ନୁହେଁ କିନ୍ତୁ ଠିକ୍ ଚିତ୍ ଜଗତରେ କେବଳ ଶୁଦ୍ଧ ସତ୍ୟ ବିରାଜମାନ ସେଥିରେ ରଜ ଓ ତମର କିଛି ସ୍ପର୍ଶ ନଥାଏ ସେଥିପାଇଁ ଭଗବାନଙ୍କ ରୂପ ଏବଂ ତାଙ୍କର ବିଭିନ୍ନ ଲୀଳା ଓ ପରିକର ଆଦି ସମସ୍ତେ ଶୁଦ୍ଧ ସତ୍ୟ ସ୍ତରରେ ଥାଆନ୍ତି ଶୁଦ୍ଧ ସତ୍ୟରେ ଭଗବାନଙ୍କର ଏହି ପ୍ରକାର ବିଭିନ୍ନତା ଶାଶ୍ୱତ ଭାବେ ଭକ୍ତମାନଙ୍କର ଆନନ୍ଦବର୍ଦ୍ଧନ ନିମିତ୍ତ ପ୍ରଦର୍ଶିତ ହୋଇଥାଏ ଭକ୍ତ ଅଦ୍ୱୟ ସତ୍ୟ ଭଗବାନଙ୍କୁ ଶୂନ୍ୟ ବା ନିର୍ବିଶେଷ ସ୍ତରରେ ଦେଖିବାକୁ ଇଚ୍ଛା କରେ ନାହିଁ ଗୋଟିଏ ଦିଗରୁ ବିଚାର କଲେ ଜଣାଯାଏ ଯେ ଅଦ୍ୱୟ ସ୍ତରରେ ଥିବା ଏହି ଦିବ୍ୟ ବିଭିନ୍ନତା କେବଳ ଭକ୍ତମାନଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ୟମାନଙ୍କ ପାଇଁ ନୁହେଁ କାରଣ ଏହା କେବଳ ଭଗବାନଙ୍କ କୃପାରୁ ହିଁ ବୁଝାଯାଇପାରେ ଏହା କେବଳ ମାନସିକ କଳ୍ପନା ବା ଆରୋହ ପନ୍ଥାରେ ବୁଝାଯାଇପାରିବ ନାହିଁ କଥିତ ଅଛି ବ୍ୟକ୍ତି ଭଗବାନଙ୍କ ଲେଶମାତ୍ର କୃପା ଲାଭ କଲେ ଭଗବାନଙ୍କୁ ବୁଝିପାରିବ ତା ନହେଲେ ତାଙ୍କୁ କେହି ବୁଝିପାରିବେ ନାହିଁ ତାଙ୍କ କୃପା ବ୍ୟତୀତ କେହି ତାଙ୍କୁ ବୁଝିପାରିବେ ନାହିଁ ହଜାର ହଜାର ବର୍ଷ ଧରି ମନନ କଲେ ସୁଦ୍ଧା ବ୍ୟକ୍ତି କେବେହେଲେ ଭଗବାନଙ୍କୁ ବୁଝିପାରିବ ନାହିଁ ପ୍ରକୃତରେ ଅଦ୍ୱୟ ସତ୍ୟ କ'ଣ ଜାଣିପାରିବ ନାହିଁ ଯେତେବେଳେ ଭକ୍ତ ସମ୍ପୂର୍ଣ୍ଣ ରୂପେ ଦୋଷମୁକ୍ତ ହୋଇଯିବ ସେତେବେଳେ ସେ ଏ କୃପା ଅନୁଭବ କରିପାରିବ ତେଣୁ କଥିତ ଅଛି ଯେତେବେଳେ ସମସ୍ତ ଦୋଷ ସମ୍ପୂର୍ଣ୍ଣ ରୂପେ ଦୂରୀଭୂତ ହୋଇଯିବ ଏବଂ ଭକ୍ତ ସମ୍ପୂର୍ଣ୍ଣ ରୂପେ ଭୌତିକ ଆକର୍ଷଣ ନିବୃତ୍ତ ହେବ ସେତେବେଳେ ସେ ଭଗବାନଙ୍କର ଏ କୃପା ଲାଭ କରିପାରିବ ନିବେଦନ କରି ଆମେ ଏଇ ଦ୍ୱିତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟ ଶ୍ଳୋକ ସତଚାଳିଶ ଉପରେ କଥା ଆଲୋଚନା କରିବା ତେଣୁ ବର୍ତ୍ତମାନ ଚାରି କୁମାର ଭଗବାନ ରୂପ ଦର୍ଶନ କରି ତାଙ୍କର ଅପୂର୍ବ ସ୍ମରଣ ଯାହା ଦେଇଛି ଶରୀରରେ ସେ ଯେଉଁ ବ୍ରହ୍ମାନନ୍ଦ ଲାଭ କରୁଥିଲେ ବ୍ରହ୍ମଚିନ୍ତନ କରୁଥିଲେ ତାଠାରୁ କୋଟି ଗୁଣ ସୁଖ ବର୍ତ୍ତମାନ ପ୍ରାପ୍ତ ହେଉଛନ୍ତି ତେଣୁ ଭଗବାନଙ୍କୁ ପ୍ରାର୍ଥନା କରି ଏ ଶ୍ଳୋକରେ କହୁଛନ୍ତି ଗତ ଶ୍ଳୋକରେ କହିଥିଲେ ଏ ଶ୍ଳୋକରେ ବର୍ତ୍ତମାନ କହୁଛନ୍ତି ପ୍ରଭୁ ତମ୍ ତ୍ୱାଂ ବିଦାମ ଭଗବାନ ପରମାତ୍ମ ଦର୍ଶନ ଜ୍ଞାନ ମାଧ୍ୟମରେ ଯେଉଁ ଉନ୍ନତ ତତ୍ତ୍ୱ ଅଛି ଭଗବାନଙ୍କର ଅଦ୍ୱୟ ଜ୍ଞାନ ତତ୍ତ୍ୱ ଯେଉଁ ରହିଛି ପରମାତ୍ମା ଜ୍ଞାନ ବା ଭଗବତ ଜ୍ଞାନ ଏ ଜଣେ ଜାଣିପାରିବ ନାହିଁ ଜ୍ଞାନ ମାଧ୍ୟମରେ। ଜ୍ଞାନ ମାଧ୍ୟମରେ ଅନ୍ତିମ ତତ୍ତ୍ୱକୁ ସେ ଜାଣିବେ ବ୍ରହ୍ମ। ଜ୍ଞାନର ଅନ୍ତିମ ତତ୍ତ୍ୱ ହେଉଛି ବ୍ରହ୍ମ, ତା'ଠାରୁ ଆଉ ଉର୍ଦ୍ଧ କିଛି ନାହିଁ ବୋଲି ସେମାନେ ଜାଣନ୍ତି। ତେଣୁ ଯଦିଓ ଇଏ ହେଉଛନ୍ତି ଜ୍ଞାନ ଶକ୍ତିର ଅବତାର ଚାରି କୁମାର, କିନ୍ତୁ ତାଙ୍କର ପିତା ବ୍ରହ୍ମା ସେ ଭଗବାନଙ୍କ କୃପା ଲାଭ କରିଛନ୍ତି। ଭଗବାନଙ୍କ କୃପାରୁ ଭଗବାନ ସେ ଜାଣିଛନ୍ତି ସମସ୍ତ ବେଦ ପୁରାଣ ଉପନିଷଦ ଇତ୍ୟାଦି ତାଙ୍କର ସବୁ ଜ୍ଞାନ ସେ ଅଛି ବ୍ରହ୍ମାଙ୍କର। ତେଣୁ ସେ ଜ୍ଞାନକୁ ପ୍ରଦାନ କରିଛନ୍ତି ଚାରି କୁମାର, କିନ୍ତୁ ଚାରି କୁମାର ତାକୁ ଉପଲବ୍ଧି କରିପାରିନଥିଲେ। ବ୍ରହ୍ମ ଉପରେ ପରମାତ୍ମା ତତ୍ତ୍ୱ ଅଛନ୍ତି ବା ତା ଉପରେ ଭଗବତ ତତ୍ତ୍ୱ ଅଛନ୍ତି, ଏ ତତ୍ତ୍ୱକୁ ସେ ଉପଲବ୍ଧି କରିପାରିନଥିଲେ, ଶୁଣିଲେ ମଧ୍ୟ ସେ ବୁଝିପାରିନଥିଲେ। ଆମେ ବର୍ତ୍ତମାନ ମଧ୍ୟ ବହୁତ କଥା ଶୁଣୁଛେ, କିନ୍ତୁ ଯେତେବେଳେ ନିଜେ ଅନୁଭବ କରିବା ସେତେବେଳେ ହିଁ ପ୍ରକୃତିରେ ବୁଝିପାରିବା। ଯେଉଁଭଳି ଭାବରେ ଧ୍ରୁବ ମହାରାଜ ସେ ଅନୁଭବ କରିଛନ୍ତି ଭଗବାନ ଦର୍ଶନ କଲା ପରେ ତାଙ୍କର ଅନୁଭବ ଆସୁଛି, ସେ ତାଙ୍କ ସ୍ତୁତିରେ କହିଛନ୍ତି ପ୍ରଭୁ ଯୋ ଅନ୍ତଃପ୍ରବିଶ ମମ ବାତ ବିମମ ପ୍ରସୁତା ସଞ୍ଜୀବ ହୋଇଛି ଅକ୍ରିୟ ଶକ୍ତିଧର ସଦାମ୍ନା ଅନ୍ୟାଚ ହସ୍ତଚରଣ ଶ୍ରବଣ ତ୍ୱଗାଦିନ ପ୍ରାଣାନ୍ ନମୋ ଭଗବତୀ ପୁରୁଷାୟ ଦିବ୍ୟମ୍। ଧ୍ରୁବ ମହାରାଜ 5 ବର୍ଷର ବାଳକ, ଭଗବାନଙ୍କ ସମ୍ବନ୍ଧରେ କିଛି ଜ୍ଞାନ ସେ ପ୍ରାପ୍ତ ହୋଇଥିବେ। ନାରଦ ମୁନି ତାଙ୍କର ରାଜଧାନୀକୁ ଯାଆନ୍ତି, ଭଗବାନ କଥା କହୁଥିବେ, ସେ ଶୁଣୁଥିବେ କିଛି, କିନ୍ତୁ ସେ ଭଗବତ ତତ୍ତ୍ୱକୁ ଉପଲବ୍ଧି କରିପାରିନଥିଲେ। କିନ୍ତୁ ଆଜି ଯେତେବେଳେ ଭଗବାନ ଦର୍ଶନ କରୁଛନ୍ତି, ଭଗବାନ କୃଷ୍ଣ ଗର୍ଭ ଉପସ୍ଥିତ ହୋଇଛନ୍ତି ତାଙ୍କ ପାଖ ସାମ୍ନାରେ, ଏବଂ ବିଶେଷ ଭାବରେ ଭଗବାନ ଯେତେବେଳେ ତାଙ୍କର ଯେଉଁ ଶଙ୍ଖ ରହିଛି ସେ ଶଙ୍ଖ ଦ୍ୱାରା ଧ୍ରୁବଙ୍କର କପୋଳରେ ଛୁଆଁ ଦେଲେ ସେ ଶଙ୍ଖକୁ, ସେତେବେଳେ ଧ୍ରୁବଙ୍କର ସମସ୍ତ ଜ୍ଞାନ ଉଦ୍ଭାସିତ ହୋଇଗଲା। ତେଣୁ 12 ଶ୍ଳୋକରେ ଧ୍ରୁବ ମହାରାଜ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଯାହାକୁ ବେଦର ସାର ବୋଲି କୁହାଯାଏ, ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଏ। ତେଣୁ ସେ ପ୍ରଥମ ଶ୍ଳୋକରେ ଧ୍ରୁବ ମହାରାଜ ଭଗବାନଙ୍କୁ ଏହିଭଳି ଭାବରେ କହିଛନ୍ତି ଯେ ଯୋ ଅନ୍ତଃପ୍ରବିଶ୍ୟ ମମ ବାତ ବିମମ ପ୍ରସୁତା। ବର୍ତ୍ତମାନ ଧ୍ରୁବ ମହାରାଜ ଅନୁଭବ କରୁଛନ୍ତି ତାଙ୍କର ଯେଉଁ ସବୁ ରହିଥିଲେ ଇନ୍ଦ୍ରମାନେ ସେ ଯେଉଁ ସୁପ୍ତ ଅବସ୍ଥାରେ ଥିଲେ, ଆମର ବର୍ତ୍ତମାନ ସେହି ଅବସ୍ଥା, ଯେଉଁମାନେ ଉନ୍ନତ ନୁହନ୍ତି, ଯେଉଁମାନେ ମୁକ୍ତ ଜୀବ ନୁହନ୍ତି ବଦ୍ଧ ଜୀବ, ସେମାନଙ୍କର ଅବସ୍ଥା ସେହିଭଳି ଭାବରେ ଇନ୍ଦ୍ରିୟ ସବୁ ସୁପ୍ତ ହୋଇକି ରହିଛି, ଶୋଇକି ରହିଛି। ସେଇଟା ଧ୍ରୁବ ମହାରାଜ ଅନୁଭବ କଲେ, ପ୍ରଭୁ ଆପଣ ଯେତେବେଳେ ମୋର ହୃଦୟ ଭିତରେ ପ୍ରବେଶ କଲେ ଯେ ଅନ୍ତଃପ୍ରବିଶ ମମ ବାତ ବିମମ ପ୍ରସୁତା, ମୋର ବଚନ ବା ମୋର ଯେଉଁ ଅନୁଭବ ସବୁ ରହିଛି ସେସବୁ ସୁପ୍ତ ଅବସ୍ଥାରେ ଥିଲା, କିନ୍ତୁ ଆପଣ ଯେତେବେଳେ ପ୍ରବେଶ କରିଛନ୍ତି ସେଟାକୁ ଜାଗ୍ରତ କରିଛନ୍ତି, ସଞ୍ଜୀବ ହୋଇଛି ଜୀବନ ପ୍ରଦାନ କରିଛନ୍ତି, ମୃତ ଅବସ୍ଥାରେ ଥିଲେ ସେମାନେ ସବୁ, ଅଖିଳ ଶକ୍ତି ଦ୍ୱାରା ସଦାମନା ଆପଣ ପ୍ରଭୁ ଆପଣଙ୍କ ସମସ୍ତ ଶକ୍ତି ରହିଛି, ଅନ୍ୟାନ୍ତ ହସ୍ତଚରଣ ଶ୍ରବଣ ତ୍ୱଗାଧୀନ, ହସ୍ତରେ ଯେଉଁ ଆମେ କର୍ମ କରୁଛେ, ଚରଣରେ ଯେଉଁ କର୍ମ କରୁଛେ ବା ଶରୀର ଦ୍ୱାରା ଯେଉଁ କର୍ମ କରାଯାଉଛି, ଶ୍ରବଣ କର୍ଣ୍ଣ ମାଧ୍ୟମରେ ଯାହା ଶ୍ରବଣ କରାଯାଉଛି, ଏସବୁ ସୁପ୍ତ ଅବସ୍ଥାରେ ଆମର ଅଛନ୍ତି, କିନ୍ତୁ ଭଗବାନଙ୍କର କୃପା ଜଣେ ଯେତେବେଳେ ପ୍ରାପ୍ତ ହେବ ସେତେବେଳେ ସେ ଅନୁଭବ କରିବେ, ଏସବୁ ଜାଗ୍ରତ ହେଲେ ଧ୍ରୁବମାନେ ସେଟାକୁ ଅନୁଭବ କରି ସେ ସ୍ତୁତିଟି କହିଛନ୍ତି ଯେ ଅନ୍ତଃପ୍ରବିଶ ମାତ ମିମମ ପ୍ରସୁପ୍ତା ସଞ୍ଜୀବ ହୋଇଛି ଜୀବନ ପ୍ରଦାନ କରିଛନ୍ତି ଆପଣ ପ୍ରଭୁ। ତେଣୁ ସେହିଭଳି ଭାବରେ ଆଜି ଚାରି କୁମାର ଭଗବାନଙ୍କ ରୂପ ଦର୍ଶନ କରି ସେ ଅନୁଭବ କରୁଛନ୍ତି ପ୍ରକୃତରେ ପରମାତ୍ମା ତତ୍ତ୍ୱ କ'ଣ ଏବଂ ଭଗବତ ତତ୍ତ୍ୱ କ'ଣ। ଆପଣ ହିଁ ହେଉଛନ୍ତି ସବୁକିଛିର ଆଧାର। ଯଦି ଅର୍ଜୁନ ଭଗବାନ ସ୍ତୁତି କରିଥିଲେ ଭଗବତ ଗୀତା 10 ଅଧ୍ୟାୟରେ ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦିଦେବଂ ଅଜଂ ବିଭୁ, ଇଏ ହେଉଛି ଭଗବତ ଅନୁଭୂତି। ଯେଉଁମାନେ ଭଗବାନଙ୍କ ଅନୁଭୂତି ଲାଭ କରିଛନ୍ତି ସେମାନେ ଏ କଥା କହିବେ, ଯେଉଁମାନେ ଅନୁଭୂତି ଲାଭ କରିନାହାନ୍ତି ସେମାନେ ଯଦିଓ କହିବେ କିନ୍ତୁ ସେ ଅନୁଭୂତି ସେମାନେ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ, ଅନୁଭୂତି ପ୍ରାପ୍ତ ନହେବା ପର୍ଯ୍ୟନ୍ତ ସେ ଜ୍ଞାନ ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଅର୍ଜୁନ ଭଗବତ ଅନୁଭୂତି ଲାଭ କରି ସେ କହୁଛନ୍ତି, ଆପଣ ହେଉଛନ୍ତି ପରମ ବ୍ରହ୍ମ, ଆପଣ ହେଉଛନ୍ତି ପରମ ଧାମ। ଭଗବତ ନବମ ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନ ଗୁହ୍ୟତମ ତିନି ପ୍ରକାର ଜ୍ଞାନ ପ୍ରଦାନ କରିଦେଇଛନ୍ତି। ତେଣୁ ସମସ୍ତ ଜ୍ଞାନ ପ୍ରାପ୍ତ ହୋଇସାରିଲା ପରେ ଅର୍ଜୁନ କହୁଛନ୍ତି, ଭଗବାନ ସ୍ତୁତି କରିଛନ୍ତି, ଆପଣ ହେଉଛନ୍ତି ପରମ ବ୍ରହ୍ମ, ଆପଣ ହେଉଛନ୍ତି ବ୍ରହ୍ମ, ଆପଣ ହେଉଛନ୍ତି ପରମାତ୍ମା ଏବଂ ଆପଣ ହେଉଛନ୍ତି ଭଗବାନ। ଇଏ ଯେଉଁମାନେ ତତ୍ତ୍ୱବିତ୍ ଏମାନେ ଅଦ୍ୟ ଜ୍ଞାନକୁ ଏହିଭଳି ଭାବରେ ଅନୁଭବ କରନ୍ତି। ପ୍ରଥମ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି, ତା'ପରେ ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି, ଏବଂ ଅନ୍ତିମ ଅନୁଭୂତି ହେଉଛି ଭଗବତ ଅନୁଭୂତି। ତେଣୁ ଚାରି କୁମାର ସେହିଭଳି ଭାବରେ ବର୍ତ୍ତମାନ ସବୁ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଅନୁଭବ କଲେ। ତେଣୁ ସେ କହୁଛନ୍ତି, ପ୍ରଭୁ ତ୍ୱାଂ ତ୍ୱାଂ ବିଦାମ। ବର୍ତ୍ତମାନ ଆମେ ଜାଣିଲୁ, ଆଗରୁ ଯଦିଓ ଆମର ପିତା କହିଥିଲେ କିନ୍ତୁ ସେତେବେଳେ ଆମେ ବୁଝିପାରୁନଥିଲୁ, ବିଦାମ ସେତେବେଳେ ଆମେ ବୁଝିପାରୁନଥିଲୁ, ବର୍ତ୍ତମାନ ମୁଁ ବୁଝିପାରୁଛି ପ୍ରଭୁ, ଆପଣ ହେଉଛନ୍ତି ଭଗବାନ। ହେ ଭଗବାନ, ଆପଣ ହେଉଛନ୍ତି ପରମାତ୍ମା ତତ୍ତ୍ୱ, ଆପଣ ହେଉଛନ୍ତି ପରମାତ୍ମା, ଆପଣ ବ୍ରହ୍ମ, ଆପଣ ପରମାତ୍ମା ଏବଂ ଆପଣ ମଧ୍ୟ ଭଗବାନ। ଆପଣ ହିଁ ତିନୋଟିର ଆଧାର, ସବୁକିଛିର ଆଧାର ଆପଣ। ତେଣୁ ଯେଉଁମାନେ ଜ୍ଞାନ ମାଧ୍ୟମରେ ଅଗ୍ରସର ହୁଅନ୍ତି ସେମାନେ ଏହି ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୁଅନ୍ତି। ଯେଉଁମାନେ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଅଗ୍ରଗତି କରନ୍ତି ସେମାନେ ଭଗବାନଙ୍କୁ ପରମାତ୍ମା ରୂପରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ସେ ପରମାତ୍ମା ରୂପରେ ରହିଛନ୍ତି। ସେହିଭଳି ଭାବରେ ଯେଉଁମାନେ ଭକ୍ତି ମାଧ୍ୟମରେ ଅଗ୍ରଗତି କରନ୍ତି ସେମାନେ ଭଗବତ ତତ୍ତ୍ୱକୁ ଉପଲବ୍ଧି କରନ୍ତି, ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଉପଲବ୍ଧି କରିପାରନ୍ତି। ଯିଏ ଭଗବାନଙ୍କୁ ଉପଲବ୍ଧି କରନ୍ତି ସେ ପରମାତ୍ମା ଉପଲବ୍ଧି କରନ୍ତି ଏବଂ ବ୍ରହ୍ମ ମଧ୍ୟ ଉପଲବ୍ଧି କରନ୍ତି। ଭାଗବତମରେ ତୃତୀୟ ସ୍କନ୍ଧରେ 32 ଅଧ୍ୟାୟ 33 ଶ୍ଳୋକରେ ଗୋଟେ ଶ୍ଳୋକ ଅଛନ୍ତି, ଯିଏକି କପିଳଦେବ କହୁଛନ୍ତି ସେ କଥା, ଯଥେନ୍ଦ୍ରିୟ ପୃଥକ୍ ଦ୍ୱାରୈ ଅର୍ଥୋ ବହୁ ଗୁଣାଶ୍ରୟ ଏକୁନାନେ ଯଥେତତ୍ ଭଗବାନ ଶାସ୍ତ୍ରପଟ୍ମଭି। ଯେଭଳି ଭାବରେ ବିଭିନ୍ନ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ବିଭିନ୍ନ ଅନୁଭବ କରୁଛେ, ଯେମିତି ଚକ୍ଷୁ ଦ୍ୱାରା ଆମେ କେବଳ ଦର୍ଶନ କରୁଛେ, ଅନ୍ୟ କିଛି ଚକ୍ଷୁ ଦ୍ୱାରା ଆମେ ଜାଣିପାରିବା ନାହିଁ, ଯେମିତି ଟେଷ୍ଟ ଇତ୍ୟାଦି ବା ତା'ର କଥା ଶ୍ରବଣ ମାନେ ଶବ୍ଦ ଏଗୁଡ଼ା ସବୁ ଆମେ ଚକ୍ଷୁ ଦ୍ୱାରା ଜାଣିପାରିବା ନାହିଁ। ସେହିଭଳି ଭାବରେ ବିଷ୍ଣୁ ଚକ୍ରବର୍ତ୍ତୀ କଥା ଭାଷାରେ କହୁଛନ୍ତି, ଚକ୍ଷୁଷା ଶୁକ୍ଳ ଇତି, ଯେମିତି କ୍ଷୀର, କ୍ଷୀରଟାକୁ ଯଦି ଆମେ ଚକ୍ଷୁ ମାଧ୍ୟମରେ ବୁଝିବା ପାଇଁ ଚେଷ୍ଟା କରିବା ତାହେଲେ ଚକ୍ଷୁ ଦ୍ୱାରା ଏତିକି ଜାଣିବା ସେ ହେଉଛି ଶୁକ୍ଳ ବା ସେ ହେଉଛି ଧଳା, ଏତିକି ଜାଣିବା। ଏବଂ ଜିହ୍ୱା ଦ୍ୱାରା ଯଦି କ୍ଷୀରକୁ ଜାଣିବା ପାଇଁ ଚେଷ୍ଟା କରିବା, ରସନେନ ମଧୁର ଇତି, ଜିହ୍ୱା ଦ୍ୱାରା ଆମେ ଜାଣିବା ଇଏ ହେଉଛି ବହୁତ ସ୍ୱାଦିଷ୍ଟ ମଧୁର। ତ୍ୱଚା ଶୀତ ଇତି, ଶରୀର ଦ୍ୱାରା ଯଦି କ୍ଷୀରକୁ ଆମେ ବୁଝିବା ପାଇଁ ଚେଷ୍ଟା କରିବା ତାହେଲେ ବୁଝିବା ଯେ ସିଏ ହେଉଛି ଶୀତଳ। ଏବଂ ନାସିକା ଦ୍ୱାରା ଯଦି କ୍ଷୀରକୁ ବୁଝିବା ପାଇଁ ଚେଷ୍ଟା କରିବା ତାହେଲେ ଆମେ ଜାଣିବା ସେ ହେଉଛି ସୁଗନ୍ଧ, ବହୁତ ସୁଗନ୍ଧ ତା'ର ରହିଛି କ୍ଷୀରର। ଏବଂ ଶ୍ରୋତ୍ରେଣ କ୍ଷୀର ବିଧାନେନ ଇତି, ଏବଂ ଶ୍ରବଣ ଦ୍ୱାରା କେବଳ ଜାଣିବା ଇଏ ହେଉଛି କ୍ଷୀର, ଏତିକି ଶ୍ରବଣ ଦ୍ୱାରା ଜାଣିବ, ଅନ୍ୟ ଶ୍ରବଣ ଅନ୍ୟ କିଛି ଜାଣିପାରିବ ନାହିଁ। ଏବଂ ସେବ ସ୍ୱଗ୍ରାହ୍ୟ ଧର୍ମ ଅନୁଭୂତି, ତାଙ୍କର ଧର୍ମ ସେତିକି ସେମାନେ ଅଧିକ କିଛି ଜାଣିପାରିବେ ନାହିଁ। କିନ୍ତୁ ମନସେ ଇନ୍ଦ୍ରିୟ ରାଜେନ ତୁ ସୁଗଧ ତୃପ୍ତି କରୋୟଂ, ଶୁକ୍ଳ ମଧୁର ଶୀତଳ ସୁଗନ୍ଧ କ୍ରୀଡ଼ା ଅଭିଧାନ ଅୟମ ଅର୍ଥ। କିନ୍ତୁ ମନ ଦ୍ୱାରା ସେ ସବୁକିଛି କ୍ଷୀର ବିଷୟରେ ପୂର୍ଣ୍ଣ ଭାବରେ ଜ୍ଞାନ ପ୍ରାପ୍ତ ହୋଇପାରିବ। ସେଇ କ୍ଷୀର ସେ ସୁଖ ଦେବ, ଆନନ୍ଦ ପ୍ରଦାନ କରିବ, ତୃପ୍ତିକର ଶୁକ୍ଳ ଦେଖିବାକୁ ଧଳା, ତା'ର ଟେଷ୍ଟ ମଧୁର, ସେ ଶରୀରକୁ ଶୀତଳ ଲାଗିବ, ତା'ର ସୁଗନ୍ଧ ରହିଛି, ଏସବୁ ଜ୍ଞାନ ମନ ଦ୍ୱାରା ପ୍ରାପ୍ତ ହୋଇପାରିବା। ସେହିଭଳି ଭାବରେ ଭକ୍ତିଆ ତୁ ସାଧନ ସୁଖାୟା ପ୍ରେମ ବିଷୟ ଭୂତ ଭଗବାନ ସ୍ୱର୍ଗ ଉପବର୍ଗାଦି ସର୍ବଫଳପ୍ରଦ ଈଶ୍ୱରାଦି ଶବ୍ଦ ବାଚ୍ୟ ସ ସର୍ବଦା ଏବଂ ଅନୁଭୂତି। ଭାଗବତ ଆମ ଭିତରୁ ଉଦ୍ଧାର କରି ଏଇଟା ବିଷ୍ଣୁ ଚତୁର୍ଥ କହିଛନ୍ତି। ତେଣୁ ଭକ୍ତି ଦ୍ୱାରା ହିଁ ଆମେ ଭଗବାନଙ୍କ ପୂର୍ଣ୍ଣ ଅନୁଭୂତି ପ୍ରାପ୍ତ ହୋଇପାରିବା। ସେଥିପାଇଁ ଶାସ୍ତ୍ରରେ ବହୁତ ସ୍ଥାନରେ କୁହାଯାଇଛି, ଭକ୍ତ୍ୟାହମ୍ ଏପେୟା ଗ୍ରାହ୍ୟ ଭକ୍ତତ୍ୱ ନନ୍ୟ ସତ୍ୟ। ଅନ୍ୟ କୌଣସି ଦ୍ୱାରା ଭଗବାନଙ୍କୁ ଆମେ ଜାଣିପାରିବା ନାହିଁ। ଭାଗବତ ଏକାଶକନ୍ଦରେ ଭଗବାନ ଉଦ୍ଧବଙ୍କୁ କହୁଛନ୍ତି, ନ ସାଧୟତି ମାମ୍ ଭୋଗୋ ନ ସାକ୍ଷ୍ୟମ୍ ଧର୍ମ ଉଦ୍ଧବ ନ ଶ୍ରଦ୍ଧାୟ ତପସ୍ତ୍ୟାଗୋ ଯଥା ଭକ୍ତି ଏମିତା। କେବଳ ଭକ୍ତି ମାଧ୍ୟମରେ ହିଁ ଆମେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିବା, ଅନ୍ୟ ଜ୍ଞାନ ମାଧ୍ୟମରେ ବା ଯୋଗ ମାଧ୍ୟମରେ ଭଗବାନଙ୍କର ପୂର୍ଣ୍ଣ ଅନୁଭୂତି ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଇଏ ଆଜି ଭଗବାନଙ୍କ କୃପା ପ୍ରାପ୍ତ ହେଲେ, ତେଣୁ କୃପା ପ୍ରାପ୍ତ ହୋଇକରି ଯଦି କୃପା ପ୍ରାପ୍ତ ନ ହୋଇଥାନ୍ତେ ମଧ୍ୟ ଭଗବାନ ଜଣେ ଜାଣିପାରିବେ ନାହିଁ, ଭଗବାନ ସାମ୍ନାରେ ଥିଲେ ମଧ୍ୟ ସେ ଜାଣିପାରିବେ ନାହିଁ। ଯେମିତି କୌଣ୍ଡରକ ସେ ନିଜକୁ ଭଗବାନ ବୋଲି ଘୋଷଣା କରୁଥିଲେ, ନିଜକୁ ବାସୁଦେବ ବୋଲି କହୁଥିଲେ, ବାସୁଦେବ ଆମ ଅବତୀର୍ଣ୍ଣ ଲୋକମାନଙ୍କୁ ଉଦ୍ଧାର କରିବାକୁ ମୁଁ ଅବତୀର୍ଣ୍ଣ ହୋଇଛି ଏଇଭଳି ଭାବରେ କହୁଥିଲେ ସେ କୌଣ୍ଡରକ। ଭଗବାନ ସହିତ ଯୁଦ୍ଧ କଲେ ଭଗବାନ ସାମ୍ନାରେ ଥାଇକରି ମଧ୍ୟ ସେ ତାଙ୍କୁ ବୁଝିପାରିଲେ ନାହିଁ, ଜରାସନ୍ଧ ଭଗବାନଙ୍କ ସାମ୍ନାରେ ଥାଇକରି ମଧ୍ୟ ବୁଝିପାରିଲେ ନାହିଁ। ଏଇଭଳି ଭାବରେ ଅନେକ ଅସୁରମାନେ ଭଗବାନଙ୍କ ସାମ୍ନାରେ ଥିଲେ ମଧ୍ୟ ସେ ତାଙ୍କୁ ବୁଝିପାରନ୍ତି ନାହିଁ। କିନ୍ତୁ ଚାରି କୁମାର ଆଜି ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି, ସେଥିପାଇଁ ସେ ଭଗବାନଙ୍କ ଅନୁଭୂତି ପ୍ରାପ୍ତ ହୋଇକରି ସେ କହୁଛନ୍ତି, ପ୍ରଭୁ ଆମେ ଆପଣଙ୍କୁ ଆଜି ଜାଣିଲୁ, ଚଞ୍ଚାଂ ବିଧାମ ଭଗବାନ ପରମାତ୍ମା ତତ୍ତ୍ୱ, ଆପଣ ହିଁ ହେଉଛନ୍ତି ଭଗବାନ, ଆପଣ ସବୁକିଛି ପରମାତ୍ମା ତତ୍ତ୍ୱ ବ୍ରହ୍ମତତ୍ତ୍ୱ ସବୁକିଛି ଆପଣଙ୍କ ପାଖରେ ରହିଛି, ପରମାତ୍ମା ତତ୍ତ୍ୱ ମଧ୍ୟ ଆପଣଙ୍କ ପାଖରେ ରହିଛି। ସତ୍ୟେନ ସମ୍ପ୍ରତି ଶୁଦ୍ଧ ସତ୍ୟ ସ୍ତରରୁ ଜଣେ ଆସିଲେ ଏହି ଜ୍ଞାନ ଜଣେ ପ୍ରାପ୍ତ ହୋଇପାରିବ, ଶୁଦ୍ଧ ସତ୍ୟ। ତେଣୁ ଶୁଦ୍ଧ ସତ୍ୟକୁ କୁହାଯାଏ ବସୁଦେବ ସର୍ବିତମ୍। ଭାଗବତ ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏକଥା ଶିବଜୀ ପାର୍ବତୀଙ୍କୁ କହୁଛନ୍ତି, ସତୀଦେବୀଙ୍କୁ କହୁଛନ୍ତି, ସତ୍ୟମ୍ ବିଶୁଦ୍ଧମ୍ ବସୁଦେବ ସର୍ବିତମ୍ ଯତ୍ କିୟତେ ତତ୍ର ମାନ ପାରତା ସତ୍ୟ ଚ ତସ୍ମିନ୍ ଭଗବାନ ବାସୁଦେବେ ହି ଅଧୋକ୍ଷର ମେ ନମସା ବିଦ୍ୟତେ। ଯେତେବେଳେ ଦକ୍ଷ ଶିବଜୀଙ୍କର ଶ୍ୱଶୁର ହେବେ, ସତୀଙ୍କର ପିତା, ତେଣୁ ସେ ଗୋଟେ ଯଜ୍ଞ କରିଥିଲେ, ପ୍ରଧାନମନ୍ତ୍ରୀ ଥିଲେ, ସେ ଯଜ୍ଞ କରିଥିଲେ। ସେ ଯଜ୍ଞରେ ସମସ୍ତେ ଯେତେବେଳେ ଆସୁଛନ୍ତି, ଦକ୍ଷ ଆସୁଛନ୍ତି ସେ ଯଜ୍ଞକୁ, ସମସ୍ତେ ଦେବତାମାନେ ମୁନି ଋଷି ସମସ୍ତେ ତାଙ୍କୁ ସମ୍ମାନ କରିଛନ୍ତି, ଦଣ୍ଡାମାନେ ସମ୍ମାନ କରିଛନ୍ତି। କିନ୍ତୁ ବ୍ରହ୍ମା ଏବଂ ବିଷ୍ଣୁ ସେଠି ନଥିଲେ, ବ୍ରହ୍ମା ଏବଂ ଶିବ ସେ ଯେଉଁ ଥିଲେ ସେମାନେ ଠିଆ ହୋଇନଥିଲେ, ସେମାନେ ବସିଥିଲେ। ସେଇଥିପାଇଁ ଦକ୍ଷଙ୍କର ଭୀଷଣ କ୍ରୋଧ ହେଲା, କି ମୋର ଜ୍ୱାଇଁ ହୋଇକରି ମୋତେ ସମ୍ମାନ ଦେଉନାହାନ୍ତି। ଶିବ ବ୍ରହ୍ମାଙ୍କୁ ତାଙ୍କର ପିତା, ସେ ତାଙ୍କୁ ଟିକିଏ ନମସ୍କାର କଲେ, କିନ୍ତୁ ଶିବଜୀଙ୍କ ଉପରେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି, ବହୁତ ଅପମାନ କରିଛନ୍ତି, ବହୁତ ଗାଳି ଦେଇଛନ୍ତି ଏବଂ ଅଭିଶାପ ମଧ୍ୟ ଦେଇଛନ୍ତି, ତୁମେ ଯଜ୍ଞ ଭାବ ପ୍ରାପ୍ତ ହୋଇପାରିବ ନାହିଁ ଏଭଳି ଭାବରେ କହି ସେ ଯଜ୍ଞରୁ ଚାଲିଯାଇଛନ୍ତି, ଶିବଜୀ ଚାଲିଯାଇଛନ୍ତି। କିନ୍ତୁ ଯେତେବେଳେ ତୃତୀୟ ଥର ପାଇଁ ଯଜ୍ଞ କରିଛନ୍ତି ଦକ୍ଷ, ସେ ସମୟରେ ସେ ଶିବଜୀଙ୍କୁ ଆଉ ତାଙ୍କୁ ବା ତାଙ୍କର କନ୍ୟା ସତୀଙ୍କୁ ନିମନ୍ତ୍ରଣ କରିନାହାନ୍ତି, କିନ୍ତୁ ଅନ୍ୟମାନେ ଯିବାର ଦେଖି ସତୀଦେବୀ ଆଗ୍ରହ ପ୍ରକାଶ କଲେ ଶିବଜୀଙ୍କ ପାଖରେ, କହିଲେ ଆମେ ମଧ୍ୟ ଯିବା, ଆମ ପିତା ଯଜ୍ଞ କରୁଛନ୍ତି, ଆମକୁ ନିମନ୍ତ୍ରଣ ନକଲେ କ'ଣ ହେବ, ଆମେ ଯିବା, ଆମର ପିତା ସେ। ତେଣୁ ସେଇଠି ଶିବଜୀ ଏକଥା କହୁଛନ୍ତି, କହୁଛନ୍ତି ସତ୍ୟମ୍ ବିଶୁଦ୍ଧମ୍ ବସୁଦେବ ସର୍ବିତମ୍ ଯତ୍ ୟତେ ତତ୍ର ପୁମାନ ବାପୁତା। ଭଗବାନ ବାସୁଦେବ ରୂପରେ ଆସନ୍ତି, ବସୁଦେବଙ୍କ ପୁତ୍ର ରୂପେ ଆସନ୍ତି, ବସୁଦେବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ ସତ୍ୟ, ସତ୍ୟମ୍ ବିଶୁଦ୍ଧମ୍ ବସୁଦେବ ସର୍ବିତମ୍। ଯେଉଁ ସ୍ତରକୁ ଗଲେ ପୁମାନ ଅପାବୃତା, ଯେଉଁ ତିନି ଗୁଣ ଭିତରେ ରହିଛି ସତ୍ୟ ରଜ ତମ ତିନି ଗୁଣର ବନ୍ଧନ ରହିଛି, ସେ ବନ୍ଧନରୁ ସେ ଅପାବୃତା ବା ମୁକ୍ତ ହେବ। ସତ୍ୟେଜ ତସ୍ମିନ୍ ଭଗବାନ ବାସୁଦେବେ, ସେଇ ଶୁଦ୍ଧ ସତ୍ୟ ସ୍ତରକୁ ଆସିଲେ ସେ ଭଗବାନ ବାସୁଦେବଙ୍କୁ ବୁଝିପାରିବେ। ସତ୍ୟେଜ ଏଇ ଅଧ୍ୟକ୍ଷ ସେ ମାନେ ମନସା ବିଦ୍ୟତେ, ଶିବଜୀ କହୁଛନ୍ତି ମୁଁ ସବୁବେଳେ ଭଗବାନ ପ୍ରଣାମ କରୁଛି, ତେଣୁ ସେପାରେଟଲି ପ୍ରଣାମ କରିବା ଦରକାର ନାହିଁ, ତୁମର ପିତା ମୋ ଉପରେ କ୍ରୋଧ ପ୍ରକାଶ କରିଛନ୍ତି ସେଥିପାଇଁ ଆମକୁ ଡାକିନାହାନ୍ତି, ଏସବୁ ବିଷୟ ବର୍ଣ୍ଣନା କରାଯିବ। ତେଣୁ ଯେଉଁ ଶୁଦ୍ଧ ସତ୍ୟ ସ୍ତର ଅର୍ଥ ହେଉଛି ବସୁଦେବ ସ୍ତର, ଯେଉଁ ସ୍ତରକୁ ଗଲେ ଜଣେ ବାସୁଦେବଙ୍କୁ ପ୍ରାପ୍ତ ହୋଇପାରିବ। ଭଗବାନଙ୍କର ଗୋଟେ ନାମ ହେଉଛି ବାସୁଦେବ, ବସୁଦେବଙ୍କର ପୁତ୍ର ବାସୁଦେବ, ତେଣୁ ଏ ଶୁଦ୍ଧ ସତ୍ୟ ସ୍ତରକୁ ଜଣେ ଗଲେ ଜଣେ ଭଗବାନଙ୍କୁ ଅନୁଭବ କରିପାରିବେ ବା ଭଗବାନ ପ୍ରାପ୍ତ ହୋଇପାରିବେ। ଆଜି ଚାରି କୁମାର ସେହି ଶୁଦ୍ଧ ସତ୍ୟ ସ୍ତରକୁ ପ୍ରାପ୍ତ ହୋଇଛନ୍ତି, ଯେଉଁଠିକି ବୁଦ୍ଧି ଜଗତରେ ସେଠି ଆଉ ମିଶ୍ରିତ ଗୁଣ ନାହିଁ। ଏ ଭୌତିକ ଜଗତରେ ଯେଭଳି ଭାବରେ ସତ୍ୟ ରଜତମ ତିନି ଗୁଣ ମିଶ୍ରିତ ହୋଇକି ରହିଛି, ଯେତେବେଳେ ସତ୍ୟର ପ୍ରାଦୁର୍ଭାବ ରହିଛି, ବିଶେଷ ଭାବରେ ବ୍ରହ୍ମ ମୁହୂର୍ତ୍ତରେ ସତ୍ୟ ଗୁଣର ପ୍ରାଦୁର୍ଭାବ ରହିଛି, ସେଥିପାଇଁ ବ୍ରହ୍ମ ମୁହୂର୍ତ୍ତରେ ଆମ ବ୍ୟବସ୍ଥା ହେଇଛି ସବୁ ମଙ୍ଗଳ ଆଳତୀ ଇତ୍ୟାଦି ଜପ ଇତ୍ୟାଦି ସବୁ କରିବା ପାଇଁ, କାରଣ ସତ୍ୟଗୁଣର ପ୍ରାଧାନ୍ୟ ରହିଛି। ସତ୍ୟଗୁଣ ପ୍ରାଧାନ୍ୟ ରହିଥିଲେ ଜଣେ ଭଗବାନଙ୍କୁ ପୂଜା ଆରାଧନା କରିବା ପାଇଁ ଅନୁକୂଳ ପରିସ୍ଥିତି ପ୍ରାପ୍ତ ହେବେ। ଦିନ ହୋଇଗଲେ ରଜଗୁଣର ପ୍ରାଦୁର୍ଭାବ ବଢ଼ିବ ଏବଂ ରାତି ହୋଇଗଲେ ତମଗୁଣର ପ୍ରାଦୁର୍ଭାବ ରହିବ, କିନ୍ତୁ ସେଠି ଏସବୁ ଗୁଣର ପ୍ରଭାବ ନାହିଁ। ସେଠି ଶୁଦ୍ଧ ସତ୍ୟ ସ୍ତର, ଏ ତିନୋଟି ଗୁଣ ସେଠି ନାହିଁ। ତେଣୁ ସେ ଅନୁଭବ କରୁଛନ୍ତି ଶୁଦ୍ଧ ସତ୍ୟେନ ସମ୍ପ୍ରତି, ବର୍ତ୍ତମାନ ଆମେ ଏ ଯେଉଁ ଶୁଦ୍ଧ ସତ୍ୟ ସ୍ତରକୁ ଆସିଛୁ, ଆପଣ ଅନୁଭବ କରୁଛୁ ରଚିଂ ରଚୟନ୍ତମ ଏସା, ଆମ ପ୍ରଭୁ ଆପଣ କିନ୍ତୁ ପ୍ରେମ ଜାହାତ ହୋଇଛି, ଆପଣ କୃପାରୁ ଏଇଟା ଜାହାତ ହୋଇଛି। ଯେତେ ଅନୁତାପ ବିଦିତ ହେଇ ବୋଲି କହିଲେ ଅନୁତାପ ଗୋଟେ ରୂପାନ୍ତର କହୁଛନ୍ତି କୃପା, ଭଗବାନ କୃପା ହେଲେ ହିଁ ଜଣେ ଭଗବାନଙ୍କୁ ଜାଣିପାରିବେ। ତେଣୁ ଚାରି କୁମାର କହୁଛନ୍ତି ପ୍ରଭୁ ଯେତେ ଅନୁତାପ ବିଦିତ ହେଇ ଦୃଢ଼ଭକ୍ତି ଯୋଗେ, ଆପଣ ଭକ୍ତି ଯୋଗରେ ହିଁ ଆପଣ ଅନୁଭୂତ ହୁଅନ୍ତି, ଅନ୍ୟ କୌଣସି ଉପାୟରେ ଆପଣ ଅନୁଭୂତ ହୋଇପାରିବେ ନାହିଁ, ପୂର୍ଣ୍ଣ ଭାବରେ ଅନୁଭୂତ ହୋଇପାରିବେ ନାହିଁ। କି ସେଥିପାଇଁ ଭଗବତ ଗୀତାରେ ଭାଗବତମରେ ଅନେକ ସ୍ଥାନରେ ସେ କଥା କୁହାଯାଇଛି ଯେ ଭକ୍ତି ମାଧ୍ୟମରେ ହିଁ ଜଣେ ମୋତେ ଜାଣିପାରିବେ, ଅନ୍ୟ କୌଣସି ଉପରେ ଜଣେ ଜାଣିପାରିବେ ନାହିଁ। ତେଣୁ ଯେଉଁ ରହିଛି ଭଗବତ ଗୀତାରେ ଭଗବାନ କହୁଛନ୍ତି ଦଶ ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଯେତେବେଳେ ଲଗାଉଛନ୍ତି ଅର୍ଜୁନକୁ, ସେଥିରେ ସେ କହୁଛନ୍ତି ନାହଂ ବେଦେ ନ ତପସା ନ ଦାନୀ ନ ଚେତୟା ସପ୍ତ ଏବଂ ବିଦଦୃଷ୍ଟୁ ଦୃଷ୍ଟବାନ ଶ୍ରୀମାନ ଯଥା ଭକ୍ତ୍ୟା ତନନ୍ୟା ଶକ୍ୟ ଅହମ୍ ଏବଂ ବିଦୋର୍ଜୁନା ଜ୍ଞାନ୍ତୁ ଦୃଷ୍ଟୁ ଚ ତତ୍ତ୍ୱେନ ପ୍ରବେଷ୍ଟୁ ଚ ପରମ ତପ। ହେ ଅର୍ଜୁନ, ମୋତେ ଭେଦ ଅଧ୍ୟୟନ କରି ମଧ୍ୟ ଜଣେ ଜାଣିପାରିବେ ନାହିଁ। ନାହଂ ବେଦେ ବା ତପସ୍ୟା, ବିଭିନ୍ନ ପ୍ରକାର ତପସ୍ୟା ରହିଛି, ତପସ୍ୟା ଦ୍ୱାରା ଯେ ମଧ୍ୟ ଜଣେ ଜାଣିପାରିବେ ତାହା ନୁହଁ, ବା ଦାନ କରିବା ଦ୍ୱାରା ବା ପୂଜା ଆରାଧନା କରିବା ଦ୍ୱାରା ଦାନେ ନ ଯେ ଯାହା ସତ୍ୟ ଏବଂ ଏଭଳି ମଧ୍ୟ ଦେଖିପାରିବ ନାହିଁ। ତୁମେ ଯେଉଁଭଳି ଭାବରେ ଦେଖୁଛ ନା କିଭଳି ଆମେ ଦେଖିପାରିବୁ ପ୍ରଭୁ, ନା ଭକ୍ତ୍ୟା ଅନନ୍ୟା ସତ୍ୟ, ଅନନ୍ୟ ଭକ୍ତି ମାଧ୍ୟମରେ କର୍ମ ମିଶ୍ରା ଜ୍ଞାନ ମିଶ୍ରା ଭକ୍ତି ମାଧ୍ୟମରେ ମଧ୍ୟ ପୂର୍ଣ୍ଣ ଭାବରେ ଜାଣିପାରିବେ ନାହିଁ। ଅନନ୍ୟ ଭକ୍ତି ଜ୍ଞାନ କର୍ମାଦି ଅନାବୃତମ୍, ସେଥିପାଇଁ ଭକ୍ତିର ସଂଜ୍ଞାରେ ଉପଭୂଷଣ କଥା କହୁଛନ୍ତି ଅନ୍ୟାଭ୍ୟାସ ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ୍ ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତି ଉତ୍ତମା, ଇଏ ହେଉଛି ଶ୍ରେଷ୍ଠ ଭକ୍ତି। ଅନ୍ୟ କୌଣସି ଅଭ୍ୟାସ ଯେଉଁମାନଙ୍କର ନାହିଁ, ଅନ୍ୟାଭ୍ୟାସ ଶୂନ୍ୟମ ଏବଂ ଜ୍ଞାନ କର୍ମକୁ ଆଶ୍ରୟ କରିନାହାନ୍ତି, ତେଣୁ ଇଏ ହେଉଛି ଆନୁକୂଲ୍ୟନ ଆନୁକୂଲ୍ୟନ କୃଷ୍ଣାନୁଶୀଳନ, ଇଏ ହେଉଛି ଅନୁକୂଳ କୃଷ୍ଣ ସେବା, ତେଣୁ ଇଏ ହେଉଛି ଶ୍ରେଷ୍ଠ ଭକ୍ତି। ସେହି ଭକ୍ତି ବର୍ତ୍ତମାନ ପ୍ରାପ୍ତ ହେଉଛନ୍ତି। ଭଗବାନ କହିଲେ ଏକାଦଶ ଅଧ୍ୟାୟ ଭକ୍ତ୍ୟା ତନନ୍ୟା ଶକ୍ୟ ଅହମ୍ ଏବଂ ବିଦୁର୍ଜୁନ, ମୁଁ କେବଳ ଭକ୍ତି ମାଧ୍ୟମରେ ହିଁ ଜଣେ ଜାଣି ମୋତେ ଜାଣିପାରିବେ, ଯେମିତି ତୁମେ ବର୍ତ୍ତମାନ ଦେଖିପାରୁଛ ଭକ୍ତ୍ୟା ତନନ୍ୟା ଶକ୍ୟ ଅହମ୍ ଏବଂ ବିଦୁର୍ଜୁନ ଜ୍ଞାନ୍ତୁ ଦୃଷ୍ଟୁ ଚ ତତ୍ତ୍ୱେନ, ତତ୍ତ୍ୱରେ ଜାଣିବେ ଭଗବତ ସପ୍ତମ ଅଧ୍ୟାୟ ଭଗବାନ କହିଛନ୍ତି ତତ୍ତ୍ୱରେ ଜାଣିବା ବହୁତ କ୍ୱଚିତ କମ୍ ଲୋକ ରହିଛନ୍ତି। ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯଦତ୍ ସିଦ୍ଧେ, ହଜାର ହଜାର ମନୁଷ୍ୟ ସେମାନେ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁନାହାନ୍ତି, ପଶୁବଳି ସେମାନେ ଜୀବନଯାପନ କରୁଛନ୍ତି। ତେଣୁ ଯେଉଁମାନେ ଜୀବନରେ କିଛି ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି କଶ୍ଚିନ୍ ମାନ ବ୍ୟତୀ ତତ୍ତ୍ୱତଃ, ଖୁବ୍ କ୍ୱଚିତ୍ ଲୋକ ମୋତେ ତତ୍ତ୍ୱରେ ଜାଣନ୍ତି। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ସେ କଥା ଭକ୍ତ୍ୟା ହଁ ଭକ୍ତ୍ୟା ମା ଅଭିଜାନନ୍ତି ଯାବନ ପ୍ରଶ୍ୱାସ ତତ୍ତ୍ୱତଃ ତତ୍ତ୍ୱମାନ ତତ୍ତ୍ୱକୁ ଜ୍ଞାତା ବିଶ୍ୱରେ ତଦନନ୍ତର, ଭକ୍ତିରେ ମାଧ୍ୟମରେ ଭଗବାନ ଜାଣିପାରିବେ ତତ୍ତ୍ୱକୁ ଜାଣିପାରିବେ, ଅନ୍ୟ କୌଣସି ଉପାୟରେ ଜ୍ଞାନ ମାଧ୍ୟମରେ ବା କର୍ମ ମାଧ୍ୟମରେ ବା ଯୋଗ ମାଧ୍ୟମରେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ତତ୍ତ୍ୱରେ ଜାଣିପାରିବେ ନାହିଁ। ଭକ୍ତ୍ୟା ମା ଅଭିଜାନନ୍ତି ଯାବାନ ଦସ୍ତାରଂ ତତ୍ତ୍ୱତ ଜଣେ ହିଁ ଭଗବାନ ତତ୍ତ୍ୱର ଜାଣିଲେ ବିଶେଷ ତଦନନ୍ତର ଭଗବତ ଧାମକୁ ପ୍ରାପ୍ତ ହେବେ। ଏହି ଭକ୍ତି ମାଧ୍ୟମରେ ହିଁ ଜଣେ ଭଗବାନ ଜାଣିପାରିବେ। ଅନେକ ସ୍ଥାନରେ ସେଟା କୁହାଯାଇଛି, ଅନ୍ୟ କୌଣସି ଉପାୟରେ ଆମେ ଭଗବାନ ଜାଣିପାରିବା ନାହିଁ। ତେଣୁ ଦୃଢ଼ ଭକ୍ତି ଯୋଗେଇ ତାହେଲେ କୁମାର ସୁତା କହୁଛନ୍ତି, ଦୃଢ଼ ଭକ୍ତି ଯୋଗେଇ ଉଦ୍ଗ୍ରନ୍ଥ ହେତୁ ବୁଦ୍ଧି ବିଦୁର ନୟୋ ବିରାଗା ହୃଦ୍ଗ୍ରନ୍ଥ ହେତୁ ହୃଦୟର ଯେଉଁ ବନ୍ଧନ ରହିଛି, ଏ ତିନି ଗୁଣର ବନ୍ଧନରେ ବାନ୍ଧି ହୋଇକି ରହିଛି, ତିନୋଟି ଗୁଣ ଦ୍ୱାରା ସେ ବନ୍ଧି ଅବସ୍ଥାରେ ରହିଛି। ତଦାର୍ଦ୍ଧ ଭାବ କାମ ଲୋଭା ଦୟସୁରେ ଚେତ ଇତି ରଣବିଦ୍ଧମ ଚିତ୍ତ ସତ୍ୟ ପ୍ରସିଦ୍ଧି ଭାଗବତ ମଧ୍ୟ ସେବତା ବ୍ୟାସକୁ ରଚନା କରିଛନ୍ତି। ତେଣୁ ଯେତେବେଳେ ଭଗବାନଙ୍କର ଭକ୍ତଙ୍କର ସେବା କରିବେ ବା ଏଇ ଭାଗବତ ଅଧ୍ୟୟନ କରିବେ, ନିତ୍ୟ ଭାଗବତ ସେବାୟା କ'ଣ ହେବ ନା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭକ୍ତି ନୈସ୍ତିକି, ଭଗବାନ ଯିଏକି ଉତ୍ତମ ଶ୍ଳୋକ ଯାହାଙ୍କର ଦଶ ବହୁତ ମହାନ ଦଶ ରହିଛି ବା ଏ ତ୍ରିଗୁଣର ଉର୍ଦ୍ଧ୍ୱରେ ଯାହାଙ୍କର କଥା ଯାହାଙ୍କର ଦଶ ତାଙ୍କର ପ୍ରତି ଆମର ଭକ୍ତି ଆସିବ ଏଇ ନିତ୍ୟ ଭାଗବତ ସେବା କରିବା ଦ୍ୱାରା ଭକ୍ତି ଆସିବ। ଯେତେବେଳେ ଭକ୍ତି ଆସିବ ସେତେବେଳେ ତଦା ରଜସ୍ତମ ଭାବା ରଜ ଏବଂ ତମ ଗୁଣର ଯେଉଁ ରହିଛି ଆମର ହୃଦୟରେ ତା'ର ପ୍ରଭାବ ରହିଛି ସେଥିରୁ ସେ ମୁକ୍ତ ହେବ। ତଦା ରଜସ୍ତମ ଭାବା କାମ ଲୋଭା ଦୟ ସେତେ ରଜଗୁଣ ଏବଂ ତମ ଗୁଣର ଲକ୍ଷଣ ହେଉଛି କାମ ଲୋଭ ଇତ୍ୟାଦି। ଚେତ ଏଠି ରଣାବିଦ୍ଧ ବର୍ତ୍ତମାନ ଆମର ହୃଦୟ ସେଥିରୁ ଅନାବିଦ୍ଧ ସେଥିରୁ ମୁକ୍ତ ହେବ, ଉଦ୍ଗ୍ରଥାନ୍ତି ବୃଦ୍ଧି ବି କୁହାଯାଇଛି। ଆମ ହୃଦୟ ସେଥିରୁ ମୁକ୍ତ ହେଲେ ସ୍ଥିତଂ ସତ୍ୟ ପ୍ରସିଦ୍ଧି ସତ୍ୟଗୁଣକୁ ଜଣେ ଆସିଲେ, ଏଠି ସତ୍ୟ କଥା କୁହାଯାଏ, ଏଠି ଶୁଦ୍ଧ ସତ୍ୟ କଥା କୁହାଯାଉଛି। ତେଣୁ ସତ୍ୟଗୁଣକୁ ଅନ୍ତ ପ୍ରକାର ଜଣେ ଆସିଲେ ସେହି ସତ୍ୟସ୍ତରରୁ ଜଣେ ଶୁଦ୍ଧ ସତ୍ୟସ୍ତରକୁ ଯିବେ। ସ୍ଥିତଂ ସତ୍ୟ ଏବଂ ପ୍ରସନ୍ନ ମାନସ ଭଗବତ ଭକ୍ତି ଯୋଗତ ଜଣେ ସତ୍ୟଗୁଣକୁ ଆସିଲେ ସେ ପ୍ରସନ୍ନାତ୍ମା ହେବେ, ପ୍ରସନ୍ନ ହେବେ, ସୂଚନା ଆକାଂକ୍ଷା ସବୁ ରହିବ ନାହିଁ ତାଙ୍କର, ପ୍ରସନ୍ନ ହେବେ ସେମାନେ ଏବଂ ଶୀତଙ୍କ ସତ୍ୟ ଏବଂ ପ୍ରସନ୍ନ ମାନେ ସବୁ ଭଗବତ ଭକ୍ତି ଯୋଗତ ଭଗବତ ଭକ୍ତି ଆଚରଣ କଲେ ହିଁ ଜଣେ ଏହି ପ୍ରସନ୍ନ ସ୍ତରକୁ ଆସିପାରିବେ। ଜ୍ଞାନ ମାଧ୍ୟମରେ ବା ଯୋଗ ମାଧ୍ୟମରେ ବା କର୍ମ ମାଧ୍ୟମରେ ଜଣେ ଏହି ପ୍ରସନ୍ନତା ପ୍ରାପ୍ତ ହୋଇପାରିବେ ନାହିଁ, କାହିଁକି ନା ତାଙ୍କର କିଛି କିଛି କାମନା ରହିଛି। ତେଣୁ ଭୁକ୍ତି ମୁକ୍ତି ସିଦ୍ଧି କାମୀ ସକଳେ ଅଶାନ୍ତ, ଯେଉଁମାନେ କର୍ମ ମାଧ୍ୟମରେ କର୍ମକାଣ୍ଡ ଧାରାରେ ଅଗ୍ରସର ହୁଅନ୍ତି ସେମାନେ ମୁକ୍ତି ପାଇଁ ଚେଷ୍ଟା କରନ୍ତି, ଉନ୍ନତକୁ ଯାଇ ସେଠି ଐଶ୍ୱର୍ଯ୍ୟ ଉପଭୋଗ କରିବେ ସେଥିପାଇଁ ସେମାନେ ଚେଷ୍ଟା କରନ୍ତି। ତେଣୁ ତାଙ୍କ ମୁକ୍ତି କାମନା ଥିବାରୁ ସେମାନେ ପ୍ରସନ୍ନ ହୋଇପାରିବେ ନାହିଁ, ସେମାନେ ଶାନ୍ତ ହୋଇପାରିବେ ନାହିଁ। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କର ମୁକ୍ତି କାମନା ରହିଛି, ଚାରି କୁମାର ଆଜି ସେଇଟା ଅନୁଭବ କରୁଛନ୍ତି। ଜ୍ଞାନ ମାର୍ଗରେ ଅଗ୍ରସର ହେଉଥିଲେ ତା ମୁକ୍ତି କାମନା ଥିଲା, କିନ୍ତୁ ଆଜି ସେ କାମନା ଦୂର ହୋଇଗଲା ତାଙ୍କର, ତେଣୁ ପ୍ରସନ୍ନ ସେମାନେ ପ୍ରକୃତ ଶାନ୍ତି ପ୍ରାପ୍ତ ହୋଇଛନ୍ତି। କାରଣ ଜ୍ଞାନୀର ମୁକ୍ତି କାମନା ରହିଛି ତେଣୁ ସେ ଶାନ୍ତ ହୋଇପାରିବ ନାହିଁ, ସେ ଅଶାନ୍ତ ଅବସ୍ଥାରେ ରହିବ। ସେହିଭଳି ଭାବରେ ଯେଉଁମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରୁଛନ୍ତି ଯୋଗ ସିଦ୍ଧି ପାଇଁ ତାଙ୍କର କାମନା ରହିଛି, ତେଣୁ ସକାଳେ ଅଶାନ୍ତ ସମସ୍ତେ ଅଶାନ୍ତ ଅବସ୍ଥାରେ ରହୁଛନ୍ତି, ସେମାନେ ପ୍ରସନ୍ନ ହୋଇପାରିବେ ନାହିଁ। କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ ଅତୈବ ଶାନ୍ତ, ଯେଉଁମାନେ କୃଷ୍ଣ ଭକ୍ତ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କର କୌଣସି କାମନା ନାହିଁ, ତେଣୁ ସେମାନେ ପ୍ରସନ୍ନ ହୋଇପାରିବେ, ତେଣୁ ସେମାନେ ଶାନ୍ତ ହୋଇପାରିବେ। ତେଣୁ ଏଠି କୁହାଯାଉଛି ହୃଦ୍ଗ୍ରନ୍ଥ ହୃଦି ଭାଗବତ କୁହାଯାଇଛି ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବ୍ୟାସଦେବ ସେଟା ରଚନା କରି କହୁଛନ୍ତି ଯେ ତଦା ରଜସ୍ତମ ଭାବା କାମ ଲୋଭା ଦୟସୁଜେ ଚେତେ କିରଣା ବିଦ୍ୟାଂ ଚିତ୍ତଂ ସତ୍ୟ ପ୍ରସିଦ୍ଧି ଏବଂ ପ୍ରସନ୍ନ ମାନସ ଭଗବତ ଭକ୍ତି ଯୋଗତ ଭଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଭ୍ୟ ଯାଆନ୍ତି। ତେଣୁ ଭଗବତ ତତ୍ତ୍ୱକୁ ସେମାନେ ପ୍ରାପ୍ତ ହୋଇପାରିବେ, ଏ ତିନି ଗୁଣରୁ ସେମାନେ ମୁକ୍ତ ହୋଇପାରିବେ। ତେଣୁ ସେହି ସ୍ତରକୁ ଆସିଲେ ଭିଦ୍ୟତେ ହୃଦୟ ଗ୍ରନ୍ଥି, ଏଠି କୁହାଯାଉଛି ହୃଦୟ ଗ୍ରନ୍ଥି ଉଦ୍ଗ୍ରନ୍ଥ ହେଉ, ହୃଦୟ ଗ୍ରନ୍ଥି ନଷ୍ଟ ହୋଇଯିବ, ବନ୍ଧନ ଛିନ୍ନ ହୋଇଯିବ। ତେଣୁ ସେହି ସ୍ତରକୁ ଆସିଲେ ବ୍ୟାସଦେବ ମଧ୍ୟ ଭାଗବତ କହୁଛନ୍ତି ସେ କଥା ଯେ ବିଦ୍ୟତେ ଉଦୟଗନ୍ତି ଛିଦ୍ୟତେ ସର୍ବ ସଂଶୟା, ଆଉ କୌଣସି ସନ୍ଦେହ ରହିବ ନାହିଁ ଭଗବାନଙ୍କ ବିଷୟରେ, ଆଉ କୌଣସି ସନ୍ଦେହ ରହିବ ନାହିଁ। କିୟତେ ଚାଷ କର୍ମାଣି, କର୍ମବନ୍ଧନ ସେମାନେ ମୁକ୍ତ ହୋଇଯିବେ, ଦୁଷ୍ଟ ଏବାଧ୍ୱନିଶ୍ୱରେ, ତେଣୁ ସେମାନେ ଭଗବାନଙ୍କୁ ଦର୍ଶନ କରିବେ, ହୃଦୟ ଭିତରେ ଦର୍ଶନ କରିବେ, ବାହାରେ ଦର୍ଶନ କରିବେ, ସବୁଟା ଦର୍ଶନ କରିବେ। ଆଜି ସେହି ଦର୍ଶନ କରୁଛନ୍ତି ଚାରି କୁମାର, ତେଣୁ ସେ କହୁଛନ୍ତି ବୁଦ୍ଧ ଗ୍ରନ୍ଥୟ ହୃଦି ବିଦୁ ମୁନୟୋ, ଯେଉଁମାନେ ମୁନି ସେମାନେ ଏଇଭଳି ଭାବରେ ଜାଣନ୍ତି ଆପଣଙ୍କୁ, ନିଜେ ମନନ କରିକିରି ଜାଣନ୍ତି ନାହିଁ। ମନନ ଯଦି ଜଣେ କରିବ, ପ୍ରଭୁପାଦ ମହାରାଜ କହୁଛନ୍ତି ଆରୁହ ପନ୍ଥାରେ ଜଣେ ଯଦି ଚେଷ୍ଟା କରିବ, କୋଟି କୋଟି ଜନ୍ମ କୋଟି କୋଟି ବର୍ଷ ବିତିବାରେ ମଧ୍ୟ ସେ ଭଗବାନଙ୍କୁ ଜାଣିପାରିବେ ନାହିଁ। ଆରୋହ ପନ୍ଥା ଅବରୋହ ପନ୍ଥା ଦୁଇଟି ପନ୍ଥା ରହିଛି, ଆସେଣ୍ଡିଂ ପ୍ରୋସେସ୍, ଡିସେଣ୍ଡିଂ ପ୍ରୋସେସ୍। ଆମେ ନିଜେ ପରୀକ୍ଷା କରିକି ନିଜ ଚେଷ୍ଟାରେ ଭଗବାନ ଜାଣିବା ସେଇଟା ସମ୍ଭବ ନୁହଁ। ଭାଗବତରେ ଦଶମ ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହୁଛନ୍ତି, କହୁଛନ୍ତି ପ୍ରଭୁ ଶ୍ରେୟଂ ଶ୍ରୁତିଂ ଭକ୍ତିମ୍ ମୁଦସ୍ୟତି ବିଭୁ କୃଷ୍ୟନ୍ତି ଯେ କେବଳ ବହୁତ ଲବ୍ଧାଏ ତେଷାମ ସବୁ କ୍ଲେଶ ଶିଷ୍ୟତି ନାନ୍ୟ ଯଥା ସ୍ଥୁଳ ତୁଷାରଗାଧିନା। ପ୍ରଭୁ ଯେଉଁମାନେ ଆପଣଙ୍କୁ ନିଜ ଚେଷ୍ଟା ମାଧ୍ୟମରେ ବୁଝିବା ପାଇଁ ଚେଷ୍ଟା କରନ୍ତି ସେମାନେ ଆପଣ ବୁଝିପାରିବେ ନାହିଁ, କାରଣ ସମସ୍ତ ଶାସ୍ତ୍ରର ଶ୍ରେୟ ହେଉଛି ଏଇ ଭକ୍ତି। ଏଇଟାକୁ ତ୍ୟାଗ କରି ଯେ ଯେଉଁମାନେ ଅନ୍ୟ ଉପାୟରେ ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତି, ଶ୍ରେୟ ଶ୍ରୁତି ଭକ୍ତି ମୁଦସ୍ୟତ ବିଭୁ କ୍ଲିଶ୍ୟନ୍ତି, ସେମାନେ ବହୁତ କଷ୍ଟ ସ୍ୱୀକାର କରନ୍ତି। ଆଉ ଚାରି କୁମାର ଯଦିଓ ବ୍ରହ୍ମଚିନ୍ତନ କରୁଥିଲେ କିନ୍ତୁ ବହୁତ କଷ୍ଟ ସ୍ୱୀକାର କରିଛନ୍ତି, ବହୁତ କଷ୍ଟ ସ୍ୱୀକାର କଲେ ବ୍ରହ୍ମଚିନ୍ତନରେ ଜଣେ ଅନ୍ତିମ ସ୍ତରରେ ମୁକ୍ତିପ୍ରାପ୍ତ ହୋଇପାରିବେ, ବ୍ରହ୍ମ ଅନୁଭୂତି ହୋଇପାରିବ ତାଙ୍କର। ତେଣୁ ଯେଉଁମାନେ ଏ ଭକ୍ତିକୁ ତ୍ୟାଗ କରି ଅନ୍ୟ ଉପାୟ ଗ୍ରହଣ କରନ୍ତି ସେମାନେ ବହୁତ କ୍ଲେଶ ସ୍ୱୀକାର କରନ୍ତି। କିଭଳି କ୍ଲେଶ କ୍ରିଶ୍ଚନ୍ତି ତେ ଶ୍ରେୟାଂ ଶୁଟିଂ ଭକ୍ତି ମୁଦସ୍ୟତେ ବିଭୁ କ୍ରିଶ୍ଚନ୍ତି ଯେ କେବଳ ବୋଧ ଲବ୍ଧେ ତେଷାମ ସବୁ କ୍ଲେଶର ଏବଂ ଶିଷ୍ୟତେ, ଯଦିଓ କଷ୍ଟ ସ୍ୱୀକାର କଲେ ଭଗବାନ ଜାଣିବା ପାଇଁ ଅନ୍ୟ ଉପାୟ ସବୁ ଗ୍ରହଣ କରି କିଛି ଲାଭ ପାଇଲେ କି ନା ନା, ତାଙ୍କର କଷ୍ଟ ହିଁ ତାଙ୍କର ଫଳ, କ୍ଲେଶର ଏବଂ ଶିଷ୍ୟତେ ଅବଶ୍ୟ କ୍ଲେଶ କେବଳ କଷ୍ଟ ହିଁ ଫଳ ମିଳିବ, ଅନ୍ୟ କିଛି ନାହିଁ। ଯେଭଳି ଉଦାହରଣ ଦିଆଯାଉଛି ନାନ୍ୟ ଯଥା ସ୍ଥୂଳ ତୁଷାବ ଘାଦିନା, ଜଣେ ଯଦି ଚଷୁକୁ କୁଟିବ ଏତେ କୁଟିଲେ ମଧ୍ୟ ସେ କିଛି ଚାଉଳ ପ୍ରାପ୍ତ ହୋଇପାରିବ ନାହିଁ। ଶ୍ରୀଶ୍ରୀମଦ ରାଧାନନ୍ଦ ସ୍ୱାମୀ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଜଣକୁ ଯଦି କ୍ଷୁଦା ହେଉଛି ଭୋକ ଲାଗୁଛି ତାକୁ ଦିଆଯିବ ନିଅ ଏ ଗୋଟେ ଟ୍ରକ୍ ଅଛି ଚଷୁ ଅଛି ଆକୁ କୁଟିକିରି ତା ଦେହରୁ ଚାଉଳ ବାହାରିବ ଯାହା ବାହାରିବ ସେଇଟା ରୋଷେଇ କରି ଖାଇବ, ତାହେଲେ ସେ ମୃତ୍ୟୁବରଣ କରିବ। ଗୋଟେ ଟ୍ରକ୍ ଚଷୁ କୁଟିଲେ ସେଇ ଖାଲି କୁଣ୍ଡା ହିଁ ବାହାରିବ, ଚାଉଳ ବାହାରିବ ନାହିଁ। ସେହିଭଳି ଭାବରେ ବ୍ରହ୍ମା ମଧ୍ୟ ସେ କଥା କହିଛନ୍ତି ସ୍ଥୂଳ ତୁଷାର କାହାନ୍ତି ନା, କେବଳ ଚଷୁକୁଟା ହିଁ ସାର ହେବ, ଅନ୍ୟ କିଛି ମିଳିବ ନାହିଁ, ଫଳ ମିଳିବ ନାହିଁ। କ୍ଲେଶଳ ଏବଂ ଶିଷ୍ୟତେ, ଫଳ ହିଁ ସେଇ କଷ୍ଟ, ଅନ୍ୟ କିଛି ନାହିଁ। କିନ୍ତୁ ଜଣେ ଯେତେବେଳେ ଭକ୍ତି ଆଚରଣ କରୁଛନ୍ତି ଅତି ଅଳ୍ପ ଚେଷ୍ଟାରେ ଜଣେ ଭଗବାନ ପ୍ରାପ୍ତ ହୋଇଯାଉଛନ୍ତି। ବହୁତ ସୁନ୍ଦର ଭାବରେ ଆମର ଶ୍ରୀଧର ସ୍ୱାମୀ ସେ କଥା କହୁଛନ୍ତି, ତାର ଭାଷ୍ୟରେ ସେ କଥା କହୁଛନ୍ତି ଯେ ସରସ ଏବଂ ନିର୍ଦ୍ଧରାଣା ତାଂ ତେ ତବ ଭକ୍ତି ମୁଦସ୍ୟ ତତ୍ତ୍ୱା ଯଥା ଅଳ୍ପ ପ୍ରମାଣ ଧାନ୍ୟ ପ୍ରତ୍ୟଜ୍ୟ, ସେହିଭଳି ଭାବରେ ଅଳ୍ପ ଜଳ ଥିଲେ ମଧ୍ୟ ଝରଣାରେ ଅଳ୍ପ ଜଳ ଥିଲେ ମଧ୍ୟ ସେ ସେଇଟା ଗ୍ରହଣ କରି ଆନନ୍ଦିତ ହୁଏ, କିନ୍ତୁ ବହୁତ ପରିମାଣରେ ଯେଉଁ ଚଷୁ ରହିଛି ତାକୁ କୁଟିକିରି ତା ଦେହରୁ କ'ଣ ପାଇବେ ସେମାନେ, କିଛି ପ୍ରାପ୍ତ ହୋଇପାରିବେ ନାହିଁ, କଷ୍ଟ ହିଁ ସାର ହେବ। ଏହିଭଳି ଭାବରେ ଯେଉଁମାନେ ବେଦରେ ବା ବୈଦିକ ଶାସ୍ତ୍ରରେ ସାର ବା ଶ୍ରେୟ ଜିନିଷ ହେଉଛି ଭକ୍ତି, ତ୍ୟାଗ କରି ମୁନିମାନେ ଯଦି ଅନ୍ୟ ନିଜେ ଚେଷ୍ଟାରେ ଭଗବାନ ଜାଣିବା ପାଇଁ ଚେଷ୍ଟା କରିବେ, ଆରୁହେ ପନ୍ଥା ଚିନ୍ତା କରି ଚାଲିବେ ଭଗବାନ ଏଭଳି ଭଗବାନ ସେଭଳି ଏଇଭଳି ଭାବରେ ମନନ କରି ଚାଲିବେ, ତଥାପି କୋଟି କୋଟି ବର୍ଷ ବିତିଗଲେ ମଧ୍ୟ ସେ ଭଗବାନଙ୍କୁ ଜାଣିପାରିବେ ନାହିଁ। ବ୍ରହ୍ମା ତାଙ୍କ ବ୍ରହ୍ମ ସମିତରେ ସେ କଥା କହିଛନ୍ତି। ପନ୍ଥାସ୍ତି କୋଟି ସଦସର ସମ୍ପ୍ରଗମ୍ୟ ବାୟୁ ରଥା ମନସୋ ନିପୁଙ୍ଗବାନ ସୋପ୍ୟସ୍ତି ଚତ୍ରପଦ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମାଲ ପୁରୁଷମହାମି। ପନ୍ଥାସ୍ତି 100 କୋଟି ବର୍ଷ ଧରିକି ମଧ୍ୟ ବିଭିନ୍ନ ପନ୍ଥା ଦିନ ଅବଲମ୍ବନ କରିବ, ଭକ୍ତି ଗ୍ରହଣ ନ କରିକି ଅନ୍ୟ ପନ୍ଥା ଉପଲବ୍ଧି କରିବ ଗ୍ରହଣ କରିବ, ତାହେଲେ ସେ ଭଗବାନଙ୍କ ପାଦପଦ୍ମ ପାଖରେ ପହଞ୍ଚି ପାରିବେ ନାହିଁ। ଯେତେ ମନନଶୀଳ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ବାୟୁ ବେଗରେ ଗତି କରି ଚାଲିଲେ ମଧ୍ୟ ତଥାପି ସେ ପହଞ୍ଚି ପାରିବେ ନାହିଁ। ତେଣୁ ଏଠି ସେ କଥା କୁହାଯାଉଛି, ମୁନୟୋ ଯେଉଁମାନେ ମୁନି ସେମାନେ ଏହି ଭକ୍ତି ମାଧ୍ୟମରେ ହିଁ ଆପଣଙ୍କୁ ଜାଣିପାରିବେ। ବିରାଗା ବିରାଗ ଯେଉଁ ଆସକ୍ତି ସେମାନେ ମୁକ୍ତ ହୋଇପାରିବେ, ନହେଲେ ଭୌତିକ ଆସକ୍ତିକୁ ଜଣେ ତ୍ୟାଗ କରିପାରିବେ ନାହିଁ। ଭକ୍ତି ମାଧ୍ୟମରେ ହିଁ ଜଣେ ଭୌତିକ ଆସକ୍ତିକୁ ତ୍ୟାଗ କରିପାରିବେ। ସେ କଥା ଆମର ଚତୁର୍ଥ ସ୍କନ୍ଧରେ 4 କୁମାର ସେ କଥା କହୁଛନ୍ତି ଯେ ଯଦ ପାଦ ପଙ୍କଜ ପଳାସ ବିଳାସ ଭକ୍ତ୍ୟା କର୍ମାଶୟଂ ଗତିତଂ ଉଦ୍ଗତଂ ସନ୍ତୋ ତଦ୍ୱନ୍ନ ରିକ୍ତମତ ଯେତେ ବିରୁଦ୍ଧ ଶ୍ରୋତାଗଣ ସ୍ମରଣଂ ଭଜବାସ ଦେବଂ। 4 କୁମାର ଏ କଥା କହିଛନ୍ତି, ସନତ ପୃଥ୍ୱୀ ମହାରାଜଙ୍କ ସଭାରେ ଯାଇ ଏଇ କଥାଟି କହିଛନ୍ତି, ସେ ନିଜେ ଅନୁଭବ କରିଛନ୍ତି ସେ କଥାକୁ ସେଠି କହିଛନ୍ତି। ବର୍ତ୍ତମାନ ଯେଉଁମାନେ ଭକ୍ତିକୁ ତ୍ୟାଗ କରି ଅନ୍ୟ ଉପାୟରେ ଜଣେ ଭଗବାନଙ୍କର ଆରାଧନା କରିବେ, କର୍ମାଶୟଂ ଗତିତଂ ଉଦ୍ଗତଂ ସେମାନେ କର୍ମବନ୍ଧନ ଛେଦନ କରିପାରିବେ ନାହିଁ। କର୍ମରୂପକ ଯେଉଁ ବୃକ୍ଷ ରହିଛି ତାର ପତ୍ରକୁ ତ ଛେଦନ କରିପାରିବେ ନାହିଁ, ବୃକ୍ଷ କ'ଣ ଛେଦନ କରିବେ। ଯଦି ପାଦ ପଙ୍କଜ ପଳାସ ବିଳାସ ଭକ୍ତିଆ ଯେଉଁମାନେ ପ୍ରକୃତରେ ଭକ୍ତି ମାଧ୍ୟମରେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି, ଭଗବାନଙ୍କ ସବୁ ବିଭିନ୍ନ ଲୀଳା ବିଭିନ୍ନ ଅବତାର ବିଭିନ୍ନ ଜନ୍ମ କର୍ମ ଯେମିତି ଦିବ୍ୟମ ଏସବୁ ସେମାନେ ଚିନ୍ତା କରୁଛନ୍ତି, ସେମାନେ କର୍ମାଶ୍ରୟ ଗତିଚନ୍ ଉଦ୍ଗଚନ ସନ୍ତୁ ସେମାନେ ସନ୍ତ, ସେମାନେ ଏହି କର୍ମବନ୍ଧନକୁ ବହୁତ ସହଜରେ ଛେଦ କରିପାରନ୍ତି ଛେଦନ କରିପାରନ୍ତି। କିନ୍ତୁ ତଦ୍ୱନ୍ନ ରିକ୍ତ ମତ ଯେଉଁମାନେ ଭକ୍ତିକୁ ଆଶ୍ରୟ ଗ୍ରହଣ କରୁନାହାନ୍ତି ତଦ୍ୱତ୍ ନ ସେଭଳି ଆଉ କିଏ ହେଇପାରିବେ ନାହିଁ। ରିକ୍ତ ମତୟ ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି, ରିକ୍ତ ମତୟ ଭଗବାନ ରୂପକୁ ଧ୍ୟାନ କରନ୍ତି ନାହିଁ, ଶୂନ୍ୟକୁ ଧାରଣ କରନ୍ତି ବା ଜ୍ୟୋତିକୁ ଧ୍ୟାନ କରନ୍ତି, ରିକ୍ତ ମତୟ ସେମାନେ ଯେତେ ବି ରୁଦ୍ଧ ଶ୍ରୋତାଗଣ ସ୍ମରଣ ଭଜବାସ ଦେବଂ। ଶ୍ରୋତା ଯେମିତି ନଦୀର ସ୍ରୋତ ବା ସମୁଦ୍ରର ସ୍ରୋତ ରହିଛି ତାକୁ ଅଟକି ହେବ ନାହିଁ, ତେଣୁ ସେହିଭଳି ଭାବରେ ଭଗବାନଙ୍କ ଭକ୍ତିରେ ଯେଉଁମାନେ ଆଶ୍ରୟ ନେଇନାହାନ୍ତି ସେମାନେ ଏ ଯେଉଁ ରହିଛି ରାଗ ଦ୍ୱେଷ ଇତ୍ୟାଦି ରହିଛି ବିରାଗ ପ୍ରାପ୍ତ ହୋଇପାରିବେ ନାହିଁ, ସେମାନେ ଏ ବିରାଗ ପ୍ରାପ୍ତ ହୋଇଛନ୍ତି। ତେଣୁ 4 କୁମାର ଯେତେବେଳେ ଯାଇକରି ଯେଉଁ ପୃଥ୍ୱୀ ମହାରାଜ ସେବାରେ କହୁଛନ୍ତି ସେ ଏ କଥାଟି କହିଛନ୍ତି, ସେମାନେ ଶ୍ରୋତାଗଣ ସ୍ମରଣ ଭଜ ବାସୁଦେବ, ତେଣୁ ତୁମେ ବାସୁଦେବଙ୍କର ଭଜନ କର। ପୃଥ୍ୱୀ ମହାରାଜ ମଧ୍ୟ ଭଗବାନଙ୍କର ଅବତାର, ଏମାନେ ମଧ୍ୟ ଜଣେ ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, କିନ୍ତୁ ତଥାପି ସେମାନେ ମଧ୍ୟ ଭଗବାନଙ୍କୁ ଭଜନ କରୁଛନ୍ତି, ଅନ୍ୟମାନଙ୍କ କଥା କ'ଣ କହିବ। ତେଣୁ ଏହି ଭକ୍ତି ମାଧ୍ୟମରେ ହିଁ ଭଗବାନଙ୍କର ଭଜନ କଲେ ଜଣେ ବିରାଗ ପ୍ରାପ୍ତ ହେବ, ବିରାଗ ରାଗ ରାଗରୁ ମୁକ୍ତ ହେବ ବା ଯେଉଁ ଆସକ୍ତି ରହିଛି ଏ ଆସକ୍ତିରୁ ମୁକ୍ତ ହେବ, ଭଗବାନ ପ୍ରତି ଆସକ୍ତି ଆସିବ। ଭୌତିକ ଆସକ୍ତିରୁ ମୁକ୍ତ ହେବା ପାଇଁ ଏକମାତ୍ର ଉପାୟ ହେଉଛି ଭଗବତ ଆସକ୍ତି, ଯଦି ଭଗବାନ ପ୍ରତି ଆସକ୍ତି କରିବା ତାହେଲେ ଭୌତିକ ଆସକ୍ତିରୁ ଆମେ ମୁକ୍ତ ହୋଇପାରିବା, ବିରାଗ ଅବସ୍ଥା ପ୍ରାପ୍ତ ହୋଇପାରିବା। ଭଗବାନ ଭଗବତରେ କହିଛନ୍ତି, ବୀତରାଗ ଭୟ କ୍ରୋଧ ମନ୍ମୟା ମାମ ଉପାସିତା ବହବୋ ଜ୍ଞାନ ତପସା ପୂତା ମଭାବନାଗତା। ଚତୁର୍ଥ ଅଧ୍ୟାୟରେ କଥା କହୁଛନ୍ତି, ଯେଉଁମାନେ ଏ ରାଗ ଭୟ କ୍ରୋଧରୁ ମୁକ୍ତ ହୋଇଛନ୍ତି, ବୀତରାଗ ଭୟ କ୍ରୋଧ କେମିତି ହୋଇପାରିବେ ନା, ମନ୍ମୟା ମାମ ଉପାସିତା ମନରେ ଭଗବାନ ଚିନ୍ତା କଲେ ଭଗବାନଙ୍କର ଆଶ୍ରୟ ନେଲେ ଜଣେ ଏହି ସ୍ଥିତି ପ୍ରାପ୍ତ ହୋଇପାରିବ। ତେଣୁ ଏହି ସ୍ଥିତି ବହୁ ଜ୍ଞାନ ତପସା ବହୁ ବ୍ୟକ୍ତି ପ୍ରାପ୍ତ ହୋଇଛନ୍ତି, ପୂଜା ମଦ୍ଭାବ ମାଗତା ଏହିଭଳି ଭାବରେ ବୀତରାଗ ରାଗ ଭୟ କ୍ରୋଧରୁ ମୁକ୍ତ ହୋଇକରି ସେମାନେ ପବିତ୍ର ହୋଇଯାଇଛନ୍ତି ଏବଂ
ପୁରା ମଦ୍ଭାବ ମାଗତ ଭଗବତ ପୁରା ଭାବ ପ୍ରାପ୍ତ ହୋଇଛନ୍ତି। ଆଜି ଚାରି କୁମାର ଭଗବାନ ଦର୍ଶନ କରି ସେହି ଭାବ ପ୍ରାପ୍ତ ହେଉଛନ୍ତି। ଏ ବହବ ତା ଦେହରେ ଚାରି କୁମାର ମଧ୍ୟ ଜାଣେ, ଚାରି କୁମାର ମଧ୍ୟ ସେଇଥିରୁ ଯିବେ, ସେମାନେ ସବୁ ବ୍ରହ୍ମା ନାରଦ ଶମ୍ଭୁ ଇତ୍ୟାଦି ଏମାନେ ସବୁ ବହବ ଅନେକ ବ୍ୟକ୍ତି ରହିଛନ୍ତି। ଏବଂ ପଶୁପକ୍ଷୀ କୀଟପତଙ୍ଗ ପଶୁପକ୍ଷୀ ମଧ୍ୟ ଜନ୍ମରେ ମଧ୍ୟ ସେମାନେ ସବୁ ଭଗବାନ ପ୍ରାପ୍ତ ହୋଇଛନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ସେ କଥା କୁହାଯାଇଛି, ବ୍ରହ୍ମା କହିଛନ୍ତି ସେ କଥା, ନାରଦମୁନି କହିଛନ୍ତି। ଏମିତିକି ପଶୁପକ୍ଷୀ ମଧ୍ୟ ଏହି ମାଧ୍ୟମରେ ଭଗବାନ ପ୍ରାପ୍ତ ହୋଇଛନ୍ତି। ବହୁତ ଗୋଟେ ଲିଷ୍ଟ ଦେଇଛନ୍ତି, କିଏ କିଏ ନା ବେଦାହ ମଙ୍ଗ କର୍ମଶୈ ଯୋଗ ମାୟା ଜୁୟଂ ଭବତ୍ସ ଭଗବାନ ଅଥବା ଦୈତ୍ୟବର୍ଜ୍ୟ। ଭଗବାନ ବ୍ରହ୍ମା କହୁଛନ୍ତି ନାରଦମୁନିକୁ, ଜୁୟଂ ତୁମେ ମଧ୍ୟ ପ୍ରାପ୍ତ ହୋଇଛ, ଭଗବାନ ପ୍ରାପ୍ତ ହୋଇଛ, ଭବ ଶିବଜୀ ମଧ୍ୟ ପ୍ରାପ୍ତ ହୋଇଛନ୍ତି, ଏବଂ ଦୈତ୍ୟବର୍ଜ୍ୟ ପ୍ରହ୍ଲାଦ ପତ୍ନୀ ମନୋହସ ଶତ୍ରୁପା ଏବଂ ସ୍ୱାମୀ ମନୁ ଏବଂ ତଦାତ୍ମଦାସ ତାଙ୍କର ଆତ୍ମଜମାନେ ତାଙ୍କର ଯେଉଁ ପ୍ରିୟବ୍ରତ ଏବଂ ଉତ୍ତମବାଦ ଏବଂ ତାଙ୍କର କନ୍ୟାମାନେ ସେମାନେ ସବୁ ପ୍ରାପ୍ତ ହୋଇଛନ୍ତି। ପ୍ରାଚୀନ ବରି ରୁଭୁ ଅଙ୍ଗ ଧ୍ରୁବ ଇକ୍ୱାକୁ ଐଳ ମୁଚୁକୁନ୍ଦ ବିଦେହ ଗାଧି ରଘୁ ଅମ୍ବରୀଶ ସଗର ଗୟ ନୌଶ ମନ୍ଧାତ୍ରା ଆଦି ବହୁତ ରହିଛନ୍ତି ଏହିଭଳି ଭାବରେ। ଏମିତିକି ଯେ କିଏ ବିଭୀଷଣ ହନୁ ଉପେନ୍ଦ୍ର ବା ସୁଖଦେବ ଉପେନ୍ଦ୍ର ଦତ୍ତ ପାର୍ଥାସ୍ନୀ ସ୍ନେହ ବିଧୁର ସୂର୍ଯ୍ୟଦେବ ବର୍ଜ୍ୟା ଏମାନେ ଇତର ଜନ୍ମରେ ଜନ୍ମଗ୍ରହଣ କଲେ ମଧ୍ୟ ହନୁମାନ ଇତ୍ୟାଦି ଏମାନେ ମଧ୍ୟ ଯେଭଳି ଗରୁଡ଼ ଇତ୍ୟାଦି ଏମାନେ ମଧ୍ୟ ଭଗବାନ ପ୍ରାପ୍ତ ହୋଇଛନ୍ତି। ଏହି ଭକ୍ତି ମାଧ୍ୟମରେ ଜଣେ ଏହି ସ୍ତରକୁ ଯାଇପାରିବେ। ତେଣୁ ଚାରି କୁମାର ଭଗବାନଙ୍କୁ ଏହିଭଳି ଭାବେ ପ୍ରାର୍ଥନା କରି କ୍ଷମା ପ୍ରାର୍ଥନା କରିବେ, ତାପରେ ପ୍ରଭୁ ଆମର ଭୁଲ ହୋଇଯାଇଛି, ଆମକୁ କ୍ଷମା ପ୍ରଦାନ କରନ୍ତୁ, ଆମେ ଆପଣଙ୍କର ଦ୍ୱାରପାଳ ଦେଇଙ୍କୁ ଅଭିଶାପ ଦେଇଦେଇଛୁ, ସେଥିରେ ଆମେ କ୍ଷମା ପ୍ରଦାନ କରନ୍ତୁ, ଏସବୁ ବର୍ଣ୍ଣନା କରାଯିବ। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ କୃପା କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ ଗୋ ତୁମାନନ୍ଦେ ଜୟ ଶ୍ରୀ କୃପା।